ଏ ଯାଉଥିଲା କହିବାକୁ, ନିଜ ଇଚ୍ଛାରେ କିଏ ଦୁନିଆକୁ ଆସୁଥିଲା ରହିବାକୁ। ସତରେ ଏ ଗୀତର ପ୍ରତିଟି ଶବ୍ଦ ମନରେ କମ୍ପନ ଦିଏ। ସେ ଯେତେବେଳେ ଏ ଗୀତ ଲେଖିଲେ ଆଉ ମୋତେ ଶୁଣେଇଲେ, କହିଲେ, ତାନ୍, ଏ ଗୀତ ତୋ ପାଇଁ, ତୁ ଯେତେବେଳେ ଚାହିଁବୁ ଏ ଗୀତ ଗାଇବୁ, ଆଉ ମୁଁ ଯେତେବେଳେ କହିବି ତୁ ମୋତେ ଶୁଣେଇବୁ। ପ୍ରକୃତରେ ଏ ଗୀତ ଗାଇ ମୁଁ ନିଜକୁ ଧନ୍ୟ ମନେ କରୁଛି।
ମନକୁ ସେତିକି ନ ବାଧିଲେ କି, ଯାଉଥିଲା କହିବାକୁ ନିଜ ଇଚ୍ଛାରେ, ମନକୁ ସେତିକି ନ ବାଧିଲେ କି, ଯାଉଥିଲା କହିବାକୁ ହସନୁ ହେ ମୋ ଯଶନୁ ହେ ମୋର, ଯଶନୁ ହେ ମୋର ଚନ୍ଦନ ବା ଅପବା। ପରି ବୁଝ ଥାପିଲା ରୋଷିନା, ଆଜି ହୁଏ ବୁହିବାକୁ ନିଜ ଇଚ୍ଛାରେ। ଗୀତ ଗାଇବା ନ ଚାହି ନଥିଲେ, ନାଚନ୍ତି ମୁକିଆ କାହିଁକି ବା ଗୀତ ଗାଇବା, ନିଜ ଇଚ୍ଛା ଦୁଃଖରେ ତଥାପି ବି ମନ ରାଜି ନୁହେଁ। आसुथिला रहिबाकु मनकु सितिकि नबाधिले कि जाउथिला कहिबा